शांति। प्रिय आध्यात्म प्रेमी भाई और भौनी माने, अमृत धारा कार्यक्रम तरफ समस्त को हार्दिक स्वागत जनाऊ। आज आम चर्चा करिवा आध्यात्मिक साधन रे मंत्रर भूमिका। मंत्र शब्द आम भारतवासी को पाई नुआ नुहे। अनेक साधक मंत्र उच्चारण करके साधना करती। मंत्र शक्ति कथा आम पुराण शास्त्र रे अनेक पढ़ीचे। जो मैंने गुरु करिसंती समस्त अनुभव थिबो आम भारतवर्ष रे अनेक गुरु कर्ण मंत्र दियंती। मु छोट बेले गुरु करथिली, मोर मन अछि बापांगा सांगरे एणे गुरु को पाखु जितले जाइथिलु, मु कान रे से मंत्र उच्चारण करी कहिले कहा को सुनैबनी। तेणु मोर मन अछि से तिपे कहछि कि गुरु माने सब कर्ण मंत्र भी दियंती। त आमे चर्चा करिबा वास्तव रे कि आध्यात्मिक साधना आमे जो करथौ जीवन रे सुख शांति खुशी चिरंतन अनुभव करिया पई, आम व्यक्तिगत जीवन पारिवारिक जीवन सामाजिक जीवन भल हो, आम सुख शांति रे खुशी रे जीवन अतिवाहित करू, जो आम आध्यात्मिक साधना करूछे से मंत्रर कौन प्रभाव रही, तार भूमिका कौन रही, कौन आध्यात्मिक साधना करिया पई मंत्र उच्चारण करिया दरकार। मंत्र कथा तो भारतवर्ष रे नुआ नुहे, जो माने भी पुराण शास्त्र आदि पढ़ी चंती सुनी चंती, मंत्र शक्ति द्वारा असंभव को भी संभव ही थिवा पुराण शास्त्र रे वर्णना रही। तेणु ताहले आमे चर्चा करिबा कि मंत्र जिनस कौन, मंत्र कहा को कहा जाए। जिंती आपण माने सुनिथिबे कि ओम नमः शिवाय, ओम वासुदेवाय नमः, संस्कृत रे किछिरा शब्द जोटा आमे उच्चारण करथौ आम गुरु साधक माने आमको जोटा शिक्षा देइछन्ति केटा को दिन को 50 थर 100 थर बारंबार जप कर, आमे ताको साधारण रूप रे मंत्र बोली स्वीकार करथौ एवं से यार उच्चारण भी बार बार करथौ। आमे समस्ते जानिबा दरकार कि मंत्र शब्दर अर्थ कौन, मंत्र कहा को कहा जाए वास्तव रे जानी, वास्तव रे मंत्र कहा कहा जाए, मंत्र शब्दर अर्थ कौन कही। मंत्र शब्दर दुईटा मुख्य अर्थ रही। प्रथम अर्थ शुणी आपण मैने शुणी मंत्री शब्द शुणी, पूर्व काल राजा मानकर मंत्री थिले, मंत्री कहा को कहा जाए। आज तो प्राय विश्व राजा नहांती, अनेक सब मिनिस्टर्स मंत्री आज चलती, तो ये मंत्री कहा को कहा जाए, मंत्री शब्दर अर्थ कौन वास्तव रे। इंग्राजी रे मंत्री शब्दर अर्थ होची काउंसलर, उपदेष्टा। पूर्व काल रे राजा मानक पाखरे मंत्री सबू थिले, अनेक मंत्री से भितर जने महामंत्री। किंतु आपण को शुणिले आश्चर्य लगे किमती एमती गोटे समय थिला, जिते भारतवर्ष रे संपूर्ण शतप्रधान सृष्टि थिला, समय थिला लक्ष्मी नारायण का राज्य थिला, राम सीता का राज्य थिला, भारत स्वर्ग थिला, से समय रे राजा को पाखरे कौनसी मंत्री नथिले। जेतु राजा निजे बुद्धिमान, ସେ କାଠୁ ଉପଦେଶ ନେବା କିଛି ଆବଶ୍ୟକତା ନଥିଲା। ତ ମନ୍ତ୍ରୀ ଅର୍ଥାତ୍ ଉପଦେଷ୍ଟା ଯେତେବେଳେ ଦ୍ୱାପର ଯୁଗ ଆସିଲା, ମଣିଷ ରଜପ୍ରଧାନ ହୋଇଗଲେ, ବିକାର ଆରମ୍ଭ ହୋଇଗଲା। ରାଜା ବିଭିନ୍ନ ରାଜ୍ୟର ସମସ୍ୟାକୁ ନେଇକି ଉଚିତ ଡିସିଜନ ନେଇପାରୁନଥିଲେ। ସେ ସମୟରେ ରାଜାମାନଙ୍କୁ କିଛି ଉପଦେଷ୍ଟା ରଖିବାର ଆବଶ୍ୟକତା ହେଲା ଏବଂ ରାଜାମାନେ ସବୁ ମନ୍ତ୍ରୀ ରଖିବା ଆରମ୍ଭ କଲେ। ଆଉ ସାଧାରଣତଃ ଆମେ ଦେଖିବା କି ମନ୍ତ୍ରୀ ସବୁ ରାଜାଙ୍କଠୁ ବୟୋଜ୍ୟେଷ୍ଠ, ବୟସରେ ବଡ଼। ରାଜା ଯେତେବେଳେ ବିଭିନ୍ନ ପରିସ୍ଥିତିରେ ପଡ଼ନ୍ତି, ମନ୍ତ୍ରୀକୁ ପଚାରନ୍ତି, ମହାମନ୍ତ୍ରୀ ଆପଣଙ୍କର ବିଚାର କ'ଣ କହିଲେ ଦେଖିବା। ତ ରାଜା ସବୁ ମନ୍ତ୍ରୀମାନଙ୍କଠୁ ଉପଦେଶ ନେଇକି ରାଜ୍ୟ ଚଳାଉଥିଲେ। ତ ମନ୍ତ୍ରୀ ଶବ୍ଦର ଅର୍ଥ ହେଉଛି ଉପଦେଷ୍ଟା। ତାହେଲେ ମନ୍ତ୍ର ଶବ୍ଦର ଅର୍ଥ କ'ଣ ହେବ? ମନ୍ତ୍ର ଅର୍ଥାତ୍ ଉପଦେଶ। ଏବଂ ଉପଦେଶକୁ ଜୀବନରେ ପାଳନ କଲେ ତାର ନିଜର ଲାଭ ହୁଏ। ଯଦି ସେଟା ଆମେ ବାରମ୍ବାର ଖାଲି ଘୋଷିବା ବା ବାରମ୍ବାର ତାର ଉଚ୍ଚାରଣ କରିବା ପଢ଼ିବା, ତାହେଲେ କ'ଣ ଲାଭ ହେବ? ନିଜେ ଚିନ୍ତା କରନ୍ତୁ। ମୁଁ ଗୋଟେ ସୁନ୍ଦର ଉଦାହରଣ ଦେଲେ ଆପଣଙ୍କୁ ପ୍ରାଞ୍ଜଳ ହୋଇଯିବ। ଯେମିତି ମୁଁ ଗୋଟେ ଉଦାହରଣ କହିଲି, ଓମ୍ ନମଃ ଶିବାୟ, ଓମ୍ ବାସୁଦେବାୟ ନମଃ, ଏହାକୁ ମନ୍ତ୍ର କୁହାଯାଏ। ତା ଅର୍ଥ କ'ଣ? ହେ ବାସୁଦେବ, ମୁଁ ତୁମକୁ ନମସ୍କାର କରୁଛି। ହେ ଶିବ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଯେମିତି ଆମଠୁ ଜଣେ ବୟୋଜ୍ୟେଷ୍ଠ ଆମେ ତାକୁ ପ୍ରଥମ ଥର ଦେଖୁଛେ, ତ ଆମେ ଆଜ୍ଞା ନମସ୍କାର କହୁଛେ ଏବଂ ଉତ୍ତରରେ ତାଙ୍କଠୁ ବି ଶୁଣୁଛେ, ପ୍ରତି ନମସ୍କାର ଶୁଣୁଛେ। ଆମଠୁ ଯେଉଁମାନେ ବୟୋଜ୍ୟେଷ୍ଠ, ଯେମିତି ବାପା ମା, ଆମ ଶିକ୍ଷକ, ଗୁରୁ, ସଜ୍ଜନ, ତାଙ୍କୁ ଯଦି ଆମେ ଭକ୍ତି ଭାବନା ନେଇକି ହୃଦୟ ସହିତ ଥରେ ବି ଆମେ ନମସ୍କାର କରୁ, ସେ ଆମକୁ ପ୍ରତି ନମସ୍କାର ତ କରିବେ କିନ୍ତୁ ଆଶୀର୍ବାଦ ଦେବେ। କିନ୍ତୁ ଯଦି ମନେ କରନ୍ତୁ ମୁଁ କହିବି ବାପାଙ୍କୁ ଯାଇକି ସକାଳୁ ସକାଳୁ କହିବି, ବାପା ନମସ୍କାର, ବାପା ନମସ୍କାର, ବାପା ନମସ୍କାର, ବାପା ନମସ୍କାର, ବାପା ନମସ୍କାର, 100 ଥର ଯଦି କହିବି, ତାହେଲେ ବାପା କ'ଣ କହିବେ? କି ମନେ କରନ୍ତୁ ଆପଣଙ୍କୁ ମୁଁ କହିବି କି ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ଆପଣ କ'ଣ କହିବେ? ୟାର ମୁଣ୍ଡ ଖରାପ ହେଇଗଲାଣି କି କ'ଣ? ହଁ ନାହିଁ କୁହନ୍ତୁ। ତ ସେମିତି ମନ୍ତ୍ର ଯୋଉ ଆମକୁ ଗୁରୁ ବା ଆମର ସଜ୍ଜନ ବଡ଼ ଲୋକ ଆମକୁ ଯୋଉ ଉପଦେଶ ଦେଇଯାଇଛନ୍ତି, ତାକୁ ଜୀବନରେ ପାଳନ କରିବା ପାଇଁ ଆମକୁ ସେ ମନ୍ତ୍ର ଦିଆଯାଇଛି। ସେଟାକୁ ଯଦି ସକାଳୁ ସକାଳୁ ଉଠିକି ଆମେ 100 ଥର ବା 108 ଥର, 21 ଥର କି 1000 ଥର ବି ଜପୁଛି, ସେ ଜପିଲେ କ'ଣ ଲାଭ ହେବ? ନିଜେ ବିଚାର କରନ୍ତୁ। ଆମେ ମନ୍ତ୍ର ସାଧାରଣତଃ ସଂସ୍କୃତ ଭାଷାରେ ଆମକୁ କିଛିଟା ମନ୍ତ୍ର ଦିଆଯାଏ, ତାର ଅର୍ଥ ଅଧିକାଂଶ ଲୋକ ଜାଣିନଥାନ୍ତି, ବୁଝିନଥାନ୍ତି ଏବଂ ତାକୁ ଖାଲି ବାରମ୍ବାର ଉଚ୍ଚାରଣ କରିଥାନ୍ତି। କିଏ 8 ଥର କରୁଛି, କିଏ 21 ଥର କରୁଛି, କିଏ 108 ଥର କରୁଛି, କିଏ 1000 ଥର ବି କରୁଛି। ତାହେଲେ ଏତେ ଥର ଏସବୁ ଗୁଡ଼ା ଉଚ୍ଚାରଣ କଲେ ଆମର କ'ଣ ପ୍ରାପ୍ତି ହେବ? ନିଜେ ବିଚାର କରନ୍ତୁ। ତାର ଅର୍ଥ କିଛି ଆମେ ବୁଝିବାନି। ଆଉ ଗୋଟେ ସୁନ୍ଦର ଉଦାହରଣ ଦେଲେ ପ୍ରାଞ୍ଜଳ ହେବ। ଆମ ବୟୋଜ୍ୟେଷ୍ଠ ଯିଏ ବେଶୀ ଅନୁଭବୀ ଆମଠୁ, ଆମକୁ ଯେତେବେଳେ ଜୀବନ ପାଇଁ କିଛି ଉପଦେଶ ଦିଅନ୍ତି, ସେଇ ଉପଦେଶଟା ଜୀବନରେ ପାଳନ କରିବା ପାଇଁ ସେ ଦିଅନ୍ତି। ଯେମିତି ଆପଣ କୌଣସି ଡାକ୍ତରଙ୍କ ପାଖକୁ ଯିବେ, ଆପଣ ସିଗାରେଟ୍ ସବୁଦିନ ଖାଉଛନ୍ତି, ଡାକ୍ତରବାବୁ କହିପାରନ୍ତି କି ଭାଇ ସିଗାରେଟ୍ ଖାଅ ନାହିଁ, ତୁମକୁ କ୍ୟାନ୍ସର ହୋଇଯିବ, ସିଗାରେଟ୍ ଖାଇଲେ ବହୁତ ଆହୁରି ତାର କ୍ଷତିକାରକ ପ୍ରଭାବ ଅଛି ଶରୀର ପ୍ରତି, ତେଣୁ ସିଗାରେଟ୍ ଛାଡ଼ିଦିଅ। ତେଣୁ ଆପଣଙ୍କ ପ୍ରତି ଡାକ୍ତରବାବୁଙ୍କର ଏଇଟା ଗୋଟେ ଉପଦେଶ, ହଁ ନା ନାହିଁ? ତାହେଲେ ଆପଣ ଯଦି ଡାକ୍ତରବାବୁଙ୍କର ଉପଦେଶଟାକୁ ପାଳନ କରିବେ ଜୀବନରେ, ତାହେଲେ ସିନା ତାର ଲାଭ ହେବ। ଯଦି ଆପଣ ସକାଳୁ ସକାଳୁ ଉଠିକି 8 ଥର ବା 21 ଥର ବା 108 ଥର ଘୋଷିବେ, ସିଗାରେଟ୍ ଖାନା କ୍ୟାନ୍ସର ହେବ, ସିଗାରେଟ୍ ଖାନା କ୍ୟାନ୍ସର ହେବ, ସିଗାରେଟ୍ ଖାନା କ୍ୟାନ୍ସର ହେବ, ତାହେଲେ କ'ଣ ଲାଭ ହେବ? ଏବଂ ସିଗାରେଟ୍ ସବୁଦିନ ପିଉଥିବ। ତ ମନ୍ତ୍ର ଶବ୍ଦର ଅର୍ଥ ହେଉଛି ଉପଦେଶ, ଯେଉଁଟା ଜୀବନରେ ପାଳନ କରିବା ପାଇଁ ହୁଏ। ସେଟାକୁ ଘୋଷିଲେ କିଛି ଲାଭ ନାହିଁ, ତାକୁ ପ୍ରାକ୍ଟିକାଲ ଜୀବନରେ ପାଳନ କରିବା ଉଚିତ। ଏବଂ ମନ୍ତ୍ର ଶବ୍ଦର ଦ୍ୱିତୀୟ ଅର୍ଥ ହେଉଛି ମନନାନ୍ ତ୍ରାୟତି ଇତି ମନ୍ତ୍ର, ଅର୍ଥାତ୍ ଯାହାକୁ ମନନ କଲେ ଆମେ ଏଇ ଭବସାଗରରୁ ଉଦ୍ଧାର ହେଇଯିବା, ଆମର ପରିତ୍ରାଣ ହେଇଯିବ। ଆମର ମହାପୁରୁଷ ସବୁ ଯେତେ ହେଇକି ଯାଇଛନ୍ତି, ଋଷି ମୁନି ସାଧକ ଆଦି, ଆମ ପାଇଁ ଯୋଉ ଉପଦେଶ ସବୁ ଦେଇଯାଇଛନ୍ତି ତାକୁ ଆମେ ମନ୍ତ୍ର କହିବା। ସେଇ ଉପଦେଶକୁ ଆମେ ଯଦି ଗମ୍ଭୀର ଭାବରେ ଚିନ୍ତା କରିବା, ତା ବିଷୟରେ ମନନ କରିବା, ବିଶେଷ ଚିନ୍ତନ କରିବା କି ଆମକୁ ଏଇ ଉପଦେଶ କାହିଁକି ଦେଇଯାଇଛନ୍ତି, ଏହାର ଅର୍ଥ କ'ଣ, ଏଟା କଲେ କ'ଣ ହବ, ଏଟା ଯଦି ନ କରିବା ଆମର କ'ଣ କ୍ଷତି ହବ, ତାହେଲେ ଆମେ ଜୀବନରେ ସେଟାକୁ ପାଳନ କରିବା ଏବଂ ସେ ଉପଦେଶର କିଛି ଆମ ପ୍ରତି ଲାଭ ବି ହବ। କିନ୍ତୁ ଯଦି ତାର ଅର୍ଥ ନ ବୁଝିକି ଆମେ ଯଦି ଖାଲି ତାକୁ ଉଚ୍ଚାରଣ କରି ଚାଲିଥିବା, ସେଟାକୁ ଘୋଷି ଚାଲିଥିବା, ତାହେଲେ କ'ଣ ଲାଭ ହବ ଆପଣ ନିଜେ ଚିନ୍ତା କରନ୍ତୁ। ଯେମିତି ଡାକ୍ତରବାବୁ ଆପଣଙ୍କୁ କହିଲେ କି ତୁ ସିଗରେଟ୍ ଖାନା ତତେ କ୍ୟାନ୍ସର ହେଇଯିବ, ଯଦି ଆପଣ ଗମ୍ଭୀର ଭାବରେ ଚିନ୍ତା କରନ୍ତି କି ଡାକ୍ତରବାବୁ ମୋତେ କାହିଁକି କହିଲେ ଏମିତି, ନାଇଁ ସିଗରେଟ୍ରେ ନିଶ୍ଚିତ ଭାବରେ କିଛି ନା କିଛି ଏମିତି କ୍ଷତିକାରକ ଜିନିଷ ଥିବ, ଯୋଉଟା ଖାଇବି ମୋତେ କାଶ ହେଇପାରେ, କଫ ହେଇପାରେ, ମୋ ଫୁସ୍ଫୁସ୍ରେ କିଛି ଏମିତି କ୍ଷତିକାରକ କିଛି ରୋଗ ଉତ୍ପନ୍ନ ହେଇପାରେ, ଏବଂ ପରମୁହୂର୍ତ୍ତରେ ଯଦି ମୋତେ କ୍ୟାନ୍ସର ହେଇଯିବ, ବାସ୍ତବରେ ମୁଁ କୋଉଠିକି ଯିବି, କ୍ୟାନ୍ସର ହେଇଗଲେ ମଣିଷର ଅକାଳ ମୃତ୍ୟୁ ହେଇଯାଏ, କେତେ ପଇସା ଖର୍ଚ୍ଚ ହବ, ନା ନା ଆଜିଠୁ ସିଗାରେଟ୍ ଖାଇବିନି, ଡାକ୍ତର ଯାହା କହିଛନ୍ତି ମୋ ପାଇଁ ସତ କଥା, ମୋର ସେହି ଶୁଭଚିନ୍ତକ ମୁଁ ଛାଡ଼ିଦେଲେ ମୋର ହିଁ ତ ଲାଭ ହବ, କେତେ ପଇସା ବର୍ବାଦ ହେଉଛି। ଯଦି ଆପଣ ଡାକ୍ତରବାବୁଙ୍କର ଉପଦେଶଟାକୁ ଗମ୍ଭୀର ଭାବରେ ଚିନ୍ତା କରିକି ତା ବିଷୟରେ ବାର ବାର ଚିନ୍ତନ କରିବେ, ମନନ କରିବେ, ତ ଆଜି ନହେଲେ କାଲି ସିଗରେଟ୍ ଛାଡ଼ି ହିଁ ଦେବେ। ଏବଂ ଉପଦେଶ ତ ଆମେ ଯୋଉଟା ଭଲ ଆମ ପାଇଁ, ଆମେ ତ ଖୁସିରେ ଅନ୍ୟମାନଙ୍କୁ ଶୁଣିବା ଦରକାର, ଯାହାଫଳରେ ଆମର ଯୋଉ କ୍ଷତି ହେଉଥିଲା ଅନ୍ୟ କେହି ଶୁଣିଲେ ସେ ବି ଯଦି ତା ଜୀବନରେ କ୍ଷତିରୁ ସେ ନିଜକୁ ରକ୍ଷା କରିପାରୁଛି, ତାହେଲେ ଅନ୍ୟମାନଙ୍କ ପାଇଁ ବି ତାହା କଲ୍ୟାଣକାରୀ ଅଟେ। ତେଣୁ ମନ୍ତ୍ର ବା ଉପଦେଶ ତ ଅନ୍ୟମାନଙ୍କୁ ଶୁଣିବା ଦରକାର, କିନ୍ତୁ ସମାଜର ପ୍ରଥା ବାସ୍ତବରେ କେବେ କେବେ ବହୁତ ଦୁଃଖ ଲାଗେ। ଗୁରୁ ସବୁ ଆମକୁ କର୍ଣ୍ଣ ମନ୍ତ୍ର ଦିଅନ୍ତି, କ'ଣ କାନରେ ଫୁସ୍ଫୁସ୍ କରିକି ଉପଦେଶ ଦେବେ। ମୋତେ ଆଜି ପର୍ଯ୍ୟନ୍ତ ମନେ ଅଛି ମୋ ଗୁରୁ ମୋତେ କର୍ଣ୍ଣ ମନ୍ତ୍ର ଦେଇଥିଲେ, ଓମ୍ ତତ୍ ସତ୍, କହିଲେ କାହାକୁ ଜମା କହିବନି। ସେ ଓମ୍ ତତ୍ ସତ୍ର ଅର୍ଥ କ'ଣ ତ ମୋତେ ଜଣାନଥିଲା, ଛୋଟବେଳେ ମୁଁ ପ୍ରଥମ କି ଦ୍ୱିତୀୟ ପଢ଼ୁଥିଲି ବୋଧେ, ମୋର ମନେ ଅଛି ମୋ ବାପାଙ୍କ ସାଙ୍ଗରେ ଜଣେ ଗୁରୁଙ୍କ ପାଖକୁ ଯାଇଥିଲୁ, ଆଉ ମୋତେ ଭାବନାରେ ସବୁ ଯାଇଥିଲୁ, ବାପା ମୋତେ କହିଲେ ଏଇଟା ସକାଳୁ ସକାଳୁ ଉଠିକି 20-25 ଥର ଘୋଷିବ, ଓମ୍ ତତ୍ ସତ୍, ଓମ୍ ତତ୍ ସତ୍, ଓମ୍ ତତ୍ ସତ୍। ମୁଁ ସେଟା ଛୋଟବେଳେ ବୋକା, କିଛି ଜଣା ନାହିଁ, ମୁଁ ଖାଲି ଘୋଷୁଥିଲି, କିନ୍ତୁ ବାସ୍ତବରେ ଯଦି ତାର ଅର୍ଥ କିଛି ଜଣା ନାହିଁ ଖାଲି ଘୋଷିବି, କ'ଣ ଲାଭ ହବ କୁହନ୍ତୁ। ତ ଜୀବନରେ ବାସ୍ତବରେ ପାଳନ କରିବା ପାଇଁ ମନ୍ତ୍ର ଦିଆଯାଏ, ଏବଂ ସେଟା ଆମେ ଅନ୍ୟ କାହାକୁ ଶୁଣେଇଲେ ସେମାନେ ବି ଯଦି ତାଙ୍କ ଜୀବନରେ ଉପକୃତ ହେବେ, ତାହେଲେ ସେଥିରେ ଲାଭ ଅଛି ନା। ତାହେଲେ ଗୁରୁମାନେ କର୍ଣ୍ଣ ମନ୍ତ୍ର କ'ଣ ପାଇଁ ଦେଉଛନ୍ତି, ଯଦି ଗୁରୁ ଯୋଉ ମନ୍ତ୍ରଟା ଦେବେ ସେ କହିବେ ସମସ୍ତଙ୍କୁ ଶୁଣା, ତାହେଲେ ଗୁରୁ ପାଖକୁ କିଏ କର୍ଣ୍ଣମନ୍ତ୍ର ନେଇ ଆସିବ, ଏବଂ ଯିଏ ମନ୍ତ୍ର କରେ କର୍ଣ୍ଣମନ୍ତ୍ର ନିଏ ଗୁରୁଙ୍କୁ ଦକ୍ଷିଣା ବି ଦେଇଥାଏ, ସେଟା ଆମ ସଂସ୍କୃତିର ପରିପାଟୀ। ଯଦି ଗୁରୁଙ୍କ ପାଖକୁ କେହି ନ ଆସନ୍ତି, କର୍ଣ୍ଣମନ୍ତ୍ରର କିଛି ଦକ୍ଷିଣା ତାଙ୍କୁ ଗୁରୁଙ୍କୁ ନ ମିଳେ, ତାହେଲେ ତାଙ୍କ ବ୍ୟବସାୟ ଚାଲିବ କେମିତି ଆପଣ ଭାବି ଦେଖନ୍ତୁ। ସେଥିପାଇଁ ସମାଜରେ କିଛି ପ୍ରଥା ଚାଲି ଆସିଛି, କରୁଛନ୍ତି ସମସ୍ତେ ଅନ୍ଧଶ୍ରଦ୍ଧାରେ। ତ ଉପଦେଶ ତ ବାସ୍ତବରେ ଜୀବନରେ ପାଳନ କରିବା ଦରକାର, ଏବଂ ସେଟା ପାଳନ କଲେ ଯାଇକି ଜୀବନରେ କିଛି ଲାଭ ହେବ। ଆପଣ କହିବେ ତାହେଲେ ଆମେ ପୁରାଣ ଶାସ୍ତ୍ରରେ ଏତେ ମନ୍ତ୍ରର ମହିମା ଶୁଣିଛେ, କେମିତି ସମୟ ଥିଲା ଯେତେବେଳେ ଋଷି ମୁନି ସବୁ ମନ୍ତ୍ର ଉଚ୍ଚାରଣ କରିକି ଅସାଧ୍ୟ ସାଧନ କରିଦେଉଥିଲେ, ଯାହା ପାଇଁ ଯାହା ଉଚ୍ଚାରଣ କରୁଥିଲେ ସେଟା ପ୍ରାକ୍ଟିକାଲି ସମ୍ଭବ ହୋଇଯାଉଥିଲା। ତାହେଲେ ଏଇ ଯୋଉ ମନ୍ତ୍ର ଶକ୍ତିର ଏତେ ବ୍ୟାଖ୍ୟା ଅଛି, ସେଟା କ'ଣ ମିଥ୍ୟା ଅଟେ? ମୁଁ କହିବି ବିଲକୁଲ ମିଥ୍ୟା ନୁହେଁ, ସମ୍ପୂର୍ଣ୍ଣ ନିରାଟ ସତ୍ୟ। କେମିତି? ଦେଖନ୍ତୁ, ବାସ୍ତବରେ ମଣିଷ ପାଖରେ ବହୁତ ଗୁଡ଼େ ଶକ୍ତି ରହିଛି। ଗୋଟେ ହେଉଛି ସ୍ଥୂଳ ଶକ୍ତି, ଯେମିତି ଆମେ ବିଜ୍ଞାନର ଶକ୍ତି ଦେଖୁଛେ, ଯେମିତି ଧନର ଶକ୍ତି ଦେଖୁଛେ, ଯେମିତି ଶାରୀରିକ ଶକ୍ତି ଦେଖୁଛେ, କିନ୍ତୁ ଆତ୍ମା ପାଖରେ କିଛି ସୂକ୍ଷ୍ମ ଶକ୍ତି ବି ରହିଛି। ଯେମିତି ସଂକଳ୍ପକୁ ବି ଗୋଟେ ଶକ୍ତି ବୋଲି କୁହାଯାଏ। ଆମେ ଯାହା କିଛି ଚିନ୍ତା କରୁ ବାସ୍ତବରେ ତା ଭିତରେ ବି କିଛି ଶକ୍ତି ଅଛି। ଯେମିତି ଆମେ ଶବ୍ଦ ଉଚ୍ଚାରଣ କଲେ ଶବ୍ଦର ତରଙ୍ଗ, ସାଉଣ୍ଡ ୱେଭ୍ସ, ଶବ୍ଦ ଶକ୍ତି ଚାରିଆଡ଼େ ପ୍ରବାହିତ ହୁଏ ଏବଂ ତାକୁ ରେକର୍ଡ କରାଯାଏ, ତାର ପ୍ରଭାବ ପଡ଼େ ବାତାବରଣରେ, ବାୟୁମଣ୍ଡଳରେ, ଶବ୍ଦ ଶକ୍ତି ବୋଲି ସେଥିପାଇଁ କୁହାଯାଏ। ସେମିତି ଆମ ମନ ଭିତରେ ଯୋଉ ଚିନ୍ତା କରୁଛେ ତାର ବି ଶକ୍ତି ସଂକଳ୍ପର ତରଙ୍ଗ ଚାରିଆଡ଼େ ବ୍ୟାପ୍ତ ହୁଏ, ତାର ବି ପ୍ରଭାବ ରହି। ଯାହାର ମନ ଯେତେ ସ୍ୱଚ୍ଛ, ଯାହାର ଆତ୍ମା ଯେତେ ଶୁଦ୍ଧ ପବିତ୍ର, ଯିଏ କାହାରି ପ୍ରତି ବି କିଛି ଅଶୁଦ୍ଧ ଚିନ୍ତା କରେନି, ସମସ୍ତଙ୍କ ପାଇଁ ଭଲ ଚିନ୍ତା କରେ, ସମସ୍ତଙ୍କର ମଙ୍ଗଳ କାମନା କରେ, ଯାହାର ମନ ସଦାସର୍ବଦା ପ୍ରଭୁ ସ୍ନେହରେ ତଲ୍ଲୀନ ହୋଇକି ରହିଛି, ଏମିତି ସାଧକ ଦ୍ୱାପର ଯୁଗରେ ଆମେ ଅନେକ ତାଙ୍କ କଥା ଶୁଣିଛେ ପୁରାଣ ଶାସ୍ତ୍ରରେ। ତ ଏମିତି ସମୟ ଥିଲା ଯେତେବେଳେ ଏମିତି ବି ଅନେକ ସାଧକ ଆମ ଦେଶରେ ଥିଲେ, ଯେଉଁମାନେ କାହାର କିଛି କ୍ଷତି କଥା ଚିନ୍ତା କରୁନଥିଲେ, ସମସ୍ତଙ୍କର ଭଲ ଚିନ୍ତା କରୁଥିଲେ, ଅନେକ ସମୟ ମନକୁ ଏକାଗ୍ର କରିକି ପ୍ରଭୁଙ୍କୁ ଠିକ ଏକାଗ୍ର କରୁଥିଲେ। ଏମିତି ସାଧନା ଦ୍ୱାରା ତାଙ୍କ ପାଖରେ କିଛି ସିଦ୍ଧି ଉପଲବ୍ଧି ହେଉଥିଲା, ଏବଂ ସେମାନେ ଯାହା କହୁଥିଲେ, ଯାହା ଭାବୁଥିଲେ ସେଇଟା ସାକାର ହୋଇଯାଉଥିଲା। ସେ ସମୟରେ ତାଙ୍କ ପାଖରେ ସେ ଶକ୍ତି ଥିଲା, ଏବଂ ଆଜି ବି ଅନେକ ପ୍ରକାର ବିଶ୍ୱରେ ଅଛନ୍ତି ଏମିତି ସାଇକି ଯାହାକୁ କୁହାଯାଏ। ସେମାନେ ସଂକଳ୍ପ ଶକ୍ତି ଦ୍ୱାରା କାନ୍ଥ ଘଣ୍ଟାର କଣ୍ଟାକୁ ବି ବନ୍ଦ କରିଦେଇପାରୁଛନ୍ତି। ଟେବୁଲ ଉପରେ ଯଦି ବିସ୍କୁଟ ରଖାହେଇଛି, ପ୍ଲେଟରୁ ବିସ୍କୁଟ ଉଡ଼ିକି ତାଙ୍କ ମୁହଁ ପାଖକୁ ପଳାଇ ଆସିଛି। ହାତରେ କିଛି ମଞ୍ଜି ରଖିକି ସେମାନେ ସଂକଳ୍ପ ଦ୍ୱାରା ତାକୁ ଅଙ୍କୁରିତ କରିଦେଉଛନ୍ତି, ଆଜି ବି ଅଛନ୍ତି। କିନ୍ତୁ ଯାହାର ମନର ଏକାଗ୍ରତା ଶକ୍ତି ଯେତେ ଅଧିକ, ଯାହାର ମନରେ ବ୍ୟର୍ଥ ସଂକଳ୍ପ ଚାଲିନି, ଅଶୁଦ୍ଧ ସଂକଳ୍ପ ଚାଲିନି, ତା ପାଖରେ ହିଁ ଏହି ଶକ୍ତି ବାସ୍ତବରେ ଆସିପାରେ। ଯିଏ ବହୁତ ସମୟ ପର୍ଯ୍ୟନ୍ତ ସାଧନା କରୁଛି, ସେ ଯଦି ଭଲ ବି ଚିନ୍ତା କରିବ ବା ଭଲ କହିବ, ସେଟା ବି ସାକାର ହୋଇଯିବ। ଆଉ କାହା ପ୍ରତି ଯଦି କିଛି ଅଶୁଦ୍ଧ ଚିନ୍ତାଧାରା କରୁଛି ବା ଅଶୁଦ୍ଧ ଶବ୍ଦ ଉଚ୍ଚାରଣ କରୁଛି, ସେଟା ବି ସାକାର ହୋଇଯାଏ। କିନ୍ତୁ ଆଜି ତ ଏମିତି ବାସ୍ତବିକ ସାଧକ ନାହାନ୍ତି, ଯେଉଁମାନେ ଜୀବନର ଅଧିକାଂଶ ସମୟ ସାଧନା କରିଛନ୍ତି। ଗୋଟେ ଉଦାହରଣ କହିବି, ଥରେ ଗୋଟେ ଏମିତି ସାଧକ ଥିଲେ, ସେ ପ୍ରାୟ 14 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ଯାଇକି ଏକାନ୍ତରେ ସାଧନା, କାହା ସାଙ୍ଗରେ କଥା ହୋଇନଥିଲେ, ସମ୍ପୂର୍ଣ୍ଣ ମୌନ। ଏବଂ ସେ ଯେତେବେଳେ ତା ମୌନଭଙ୍ଗ କଲେ, ତା ମୁହଁରୁ ଯେତେବେଳେ ଯାହା ଉଚ୍ଚାରଣ ହେଲା ସେଟା ସବୁ ସାକାର ହୋଇଗଲା। ବାସ୍ତବିକ ଏଟା ସତ୍ୟ ଘଟଣା, ଏମିତି କାହିଁକି, କ'ଣ ପାଇଁ ଏମିତି ହେଲା? ଯିଏ 14 ବର୍ଷ ସମ୍ପୂର୍ଣ୍ଣ ମୌନ ରହିଛି, ଆପଣ ଭାବନ୍ତୁ, ସେ କାହାର ଅବଗୁଣ ଚିନ୍ତା କରିବ? କାହାକୁ ଗାଳିଗୁଳଜ କରିବ? ତାର ସବୁ ସଂକଳ୍ପ ଶକ୍ତି ଏବଂ ବାଚା ଶକ୍ତି ସବୁଗୁଡ଼ା ସଂଗୃହିତ ହୋଇକି ତା ପାଖରେ ଅସୀମ ଶକ୍ତି ଜମା ହୋଇଯାଇଛି, ଏବଂ ସେ ଯେତେବେଳେ ମନୋଭଙ୍ଗ କରିକି ସେ ଆରମ୍ଭ କରିଛନ୍ତି, ସେ ଯାହା କହୁଛନ୍ତି ସମସ୍ତଙ୍କ ପାଇଁ ସେଟା ସାକାର ହୋଇଯାଉଛି। ଦ୍ୱାପର ଯୁଗରେ ଏମିତି ଅନେକ ସାଧକ ଥିଲେ ଯେଉଁମାନେ ବାସ୍ତବରେ ସାଧନା କରିକି ତାଙ୍କ ବାଚା ଶକ୍ତି ସଂକଳ୍ପ ଶକ୍ତିକୁ ଶୁଦ୍ଧ ବନେଇଥିଲେ, ଯାହାଫଳରେ ସେମାନେ ଯାହା ଉଚ୍ଚାରଣ କରୁଥିଲେ ସେଥିରେ କିଛି ପ୍ରାକ୍ଟିକାଲ ଆମେ ଦେଖୁଥିଲେ, ତାର ପରିଣାମ ହଉଥିଲା ବୋଲି ଆମେ ଶୁଣୁଛେ। କିନ୍ତୁ ଆଜି କଳିଯୁଗର ଶେଷରେ ନା ତ ଏମିତି କେହି ସାଧକ ଅଛନ୍ତି, ଏମିତି ଜଣେ ଲୋକ କହିପାରିବେ ଯେ ସାରା ଜୀବନ କେବେ ବି କାହା ବିଷୟରେ ଅଶୁଦ୍ଧ ଚିନ୍ତାଧାରା କରିନଥିବ, ତା ମୁହଁରୁ ଗୋଟେ ବି ବ୍ୟର୍ଥ ଶବ୍ଦ ବାହାରିନଥିବ, ଏମିତି କିଏ ଅଛି କୁହନ୍ତୁ ଦେଖିବା। ତାହେଲେ ଆମର ସେଇ ବାଚା ଶକ୍ତି ସଂକଳ୍ପ ଶକ୍ତିକୁ ଆମେ ହରେଇ ବସିଛେ, ଆମ ଭିତରେ ଶୁଦ୍ଧ ସହିତ ଅଶୁଦ୍ଧ ମିକ୍ସ ହେଇଯାଇଛି, ଯାହାଫଳରେ ଆମ ପାଖରେ ଓ ସିଦ୍ଧି ନାହିଁ। ତେଣୁ ଆଧ୍ୟାତ୍ମିକ ସାଧନା ପାଇଁ ମନ୍ତ୍ରର ବାସ୍ତବରେ କିଛି ଆବଶ୍ୟକତା ନାହିଁ। ଆମେ କୌଣସି ମନ୍ତ୍ର ଆଜି ପର୍ଯ୍ୟନ୍ତ ଯେଉଁ ଚିରାଚରିତ ପ୍ରଥା ରୂପରେ ଆମ ପୂର୍ବଜ କହିଚାଲିଛନ୍ତି, ଆମେ ସେଟା ସକାଳୁ ସକାଳୁ ଉଠିକି ପଢ଼ିବା ଘୋଷିବା, ଯେମିତି କଥାରେ ଅଛି ବୁଝୁ ନ ବୁଝୁ ପଢ ଗୀତା, ରୁଚୁ ନ ରୁଚୁ ଖା ପିତା। ଯଦି ଆମେ ଗୀତା ପଢ଼ିକି କିଛି ଗୋଟେ ଶବ୍ଦ ବି ବୁଝିପାରୁନୁ, ଯଦି ସେଟାକୁ 15 ଥର ପଢ଼ିବା କ'ଣ ଲାଭ ହବ କହନ୍ତୁ? ଇଟ୍ ଇଜ୍ ୱେଷ୍ଟ ଅଫ୍ ଟାଇମ୍ ଓନ୍ଲି। ସେମିତି କୌଣସି ଜିନିଷର ଆମେ ଯଦି କିଛି ତାର ଅର୍ଥ ଜଣା ନାହିଁ, ଖାଲି ସକାଳୁ ସକାଳୁ ଉଠିକି ସେଟାକୁ ଆମେ 108 ଥର ଘୋଷି ଚାଲିଥିବା, ତାହେଲେ କ'ଣ ଲାଭ ହବନି ଯେ ଚିନ୍ତା କରନ୍ତୁ। ହଁ, କହିପାରିବେ କିଛିଟା ଲାଭ ହେଇପାରେ, ସେତେ ସମୟ ପର୍ଯ୍ୟନ୍ତ ଆପଣ କାହାର କିଛି ବ୍ୟର୍ଥ ଚିନ୍ତା କରିବେନି, କାହା ବିଷୟରେ କିଛି ଇଏ କରିବେନି, କିନ୍ତୁ ମୁଁ ପ୍ରାକ୍ଟିକାଲ ଜୀବନରେ ଦେଖିକି ଅନୁଭବ ଅଛି, ଯେତେବେଳେ ମାଳା ତାର ଭୂମିକା କ'ଣ ଆଧ୍ୟାତ୍ମିକ ସାଧନାରେ ବୁଝେଇବି, ସେ ସମୟରେ କହିବି ଯେ ଅନେକ ସମୟରେ ଅନେକ ସାଧକ ମନ୍ତ୍ର ଉଚ୍ଚାରଣ କରିକି ମାଳା ବି ଜପିଥାନ୍ତି, ତ ସେଇ ମାଳା ଜପି ସମୟରେ ବି ଆମେ ଯେତେବେଳେ ମନ୍ତ୍ର ଉଚ୍ଚାରଣ କରୁଛୁ, ବାସ୍ତବରେ ତାର ବିଧି କ'ଣ, ସେଥିରେ କ'ଣ ପ୍ରାପ୍ତି, ସେ ସମୟରେ ବୁଝେଇବି। କିନ୍ତୁ ଆଜିର ଯେଉଁ ଆମେ ଚର୍ଚ୍ଚା କରୁଥିଲେ ମନ୍ତ୍ରର ବାସ୍ତବିକ ଆଧ୍ୟାତ୍ମିକ ସାଧନାରେ ଭୂମିକା କ'ଣ, ଏ କଥା କହିବି କି ପ୍ରକୃତ ସାଧନା ପାଇଁ ଯେଉଁଥିରେ ଆମର ଜନ୍ମ ଜନ୍ମାନ୍ତର ବିକର୍ମ ଦଗ୍ଧ ହୋଇଯିବ, ଆମେ ପାପରୁ ମୁକ୍ତ ହୋଇଯିବା, ସେଥିରେ ମନ୍ତ୍ର ଶବ୍ଦର କିଛି ଆବଶ୍ୟକତା ହିଁ ନାହିଁ ଏବଂ ମନ୍ତ୍ର ସାଧନାର କିଛି ଭୂମିକା ହିଁ ନାହିଁ। ଆଧ୍ୟାତ୍ମିକ ସାଧନାରେ ତ କେବଳ ନିର୍ମଳ ହୃଦୟ ସହିତ ଭଗବାନଙ୍କର ସତ୍ୟ ପରିଚୟ ପାଇକି ତାଙ୍କୁ ଯଦି ଆମେ ସ୍ମରଣ କରିବା, ଆମର ସବୁ ଜନ୍ମ ଜନ୍ମାନ୍ତର ପାପ ଦଗ୍ଧ ହୋଇଯିବ, ଆମେ ନିର୍ବିକାର ହୋଇଯିବା, ଆମ ଜୀବନ ସୁଖ ଶାନ୍ତି ସମ୍ପୂର୍ଣ୍ଣ ହୋଇଯିବ। ବାସ୍ ଆଚ୍ଛା।